ତମର ଏଇଟା ଦେଖିବା କଥା ତୁଇ ଦୂତାସ ହବ ତମ ପାଖରେ ଯେ ଶରଣ ତାଙ୍କର ପ୍ରାଣକୁ ଦେଇ ଦେଇଛନ୍ତି ସିଏ ତମ ପ୍ରାଣ ବିଚ୍ଛିନ୍ନ ଥାଏ ତମକୁ ସେ ଖୋଜୁଛନ୍ତି ଏଠି ତମକୁ ସେ ଖୋଜୁଛନ୍ତି ବିଚ୍ଛିନ୍ନ ଥାଏ ମାନେ ଖୋଜୁଛନ୍ତି ତେଣୁ ଏଠି ଏଇଟା ଗୋପୀମାନେ ତାଙ୍କର ଅଭିମାନରେ ଏସବୁ ଗୀତ କହୁଛନ୍ତି ଗୀତ କରୁଛନ୍ତି ଆମର ବର୍ଣ୍ଣନା କରିବାକି ଦଶମ ସନ୍ଧ୍ୟା 47 ଅଧ୍ୟାୟରେ କହୁଛନ୍ତି ପ୍ରଜା ଉଦ୍ଧବ କହୁଛନ୍ତି ଯେ ଗୋପୀମାନେ ତାଙ୍କର ଯଦି ବନ୍ଦେ ଦେବ ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାଂ ପାଦ ରେଣୁ ଅଭିକ୍ଷଣ ସହ ଯାହାସାଂ ହରି କଥୋଦ୍ଗୀତଂ ପୁନାଦି ଭୁବନତ୍ରୟମ୍ ସେଇ ନନ୍ଦ ଏବଂ ବ୍ରଜ ସ୍ତ୍ରୀମାନଙ୍କୁ ବନ୍ଦନା କରୁଛି ବିଶେଷ ଭାବରେ ତାଙ୍କର ପାଦରେଣୁକୁ ବନ୍ଦନା କରୁଛି ଯାହାଙ୍କର ମୁଖରୁ ହରିକଥୋଦ୍ଗୀତ ହରିକଥା ଯେଉଁ ଗୀତ ବୋଲୁଛନ୍ତି ସେଇଟା ପୁନାଦି ଭୁବନତ୍ରୟ ତିନି ଭୁବନକୁ ପବିତ୍ର କରିଦେଉଛି ତେଣୁ ଗୋପୀ ଗୀତର ମହାତ୍ମା ଗୀତ ଆମେ ଜାଣିବା ଇଏ ହେଉଛନ୍ତି ଉଦ୍ଧବ କହୁଛନ୍ତି କଥା ଉଦ୍ଧବ ହେଉଛନ୍ତି କିଏ ନା ସିଏ ହେଉଛନ୍ତି ବିଷ୍ଣୁନା ପ୍ରବର ମନ୍ତ୍ରୀ ବିଷ୍ଣୁମାନଙ୍କ ବଂଶରେ ଯେତେ ମନ୍ତ୍ରୀ ଅଛନ୍ତି ତାଙ୍କର ମନ୍ତ୍ରୀ ଅକ୍ରୁର ଯେମିତି ଅଛନ୍ତି ସେମିତି ସବୁ ମନ୍ତ୍ରୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଉଦ୍ଧବ ବିଷ୍ଣୁନା ପ୍ରବର ମନ୍ତ୍ରୀ ତାପରେ ଆଉ କ'ଣ ନା କୃଷ୍ଣସ୍ୟ ଦୈତ ସଖା କୃଷ୍ଣଙ୍କର ସେ ହେଉଛନ୍ତି ବହୁତ ପ୍ରିୟ ସଖା କୃଷ୍ଣସ୍ୟ ଦୈତ ସଖା ଆଉ କ'ଣ ଉଦ୍ଧବଙ୍କର ଅଛି ତାଙ୍କର ଗୁଣ କ'ଣ ନା ଶିଷ୍ୟ ବୃହସ୍ପତି ସାକ୍ଷାତ ଶିଷ୍ୟ ବୃହସ୍ପତିଙ୍କର ସେ ହେଉଛନ୍ତି ସାକ୍ଷାତ ଶିଷ୍ୟ ବୃହସ୍ପତି ତାଙ୍କୁ ନେଇକିରି ପାଠ ପଢ଼େଇଥିଲେ ବୃହସ୍ପତି ଏବଂ ଉଦ୍ଧବ ବୁଦ୍ଧି ସପ୍ତମ ବୁଦ୍ଧି ଶ୍ରେଷ୍ଠ ବୁଦ୍ଧିମାନଙ୍କୁ ତ ଉଦ୍ଧବ ହେଉଛନ୍ତି ଶ୍ରେଷ୍ଠ ବୁଦ୍ଧି ସପ୍ତମ ସେଇ ଉଦ୍ଧବ ଏ କଥାଟି କହୁଛନ୍ତି ତେଣୁ ଗୋପୀ ଗୀତରେ ମହାତ୍ମା ଏଥିରେ ଆମେ ଜାଣିବା ତେଣୁ କେତୋଟି ଶ୍ଳୋକ ପାଠ କରିବା ଏବେ 29 କାଲି ପରେ ଆଲୋଚନା କରିଥିଲେ ଆଲୋଚନା ଅନ୍ୟ ଆରାଧିତ ନୁହଁ କହିଥିଲେ ରମଣ ଶ୍ରେଷ୍ଠ କାଲି କହିଛି କହିସାରିଛି କାଲି ଓଁ ନମୋ ଭଗବତେ ବାସୁଦେବ।